ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଯିବେ ଇଟାଲୀ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ 5 ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିଣତ ହେବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ। ଦେଶବ୍ୟାପୀ ଆସନ୍ତା 1ରୁ 15 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କ୍ଷେତ ବଚାଅ ଅଭିଯାନ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନେଇ ନୂଆଦିଲ୍ଲୀଠାରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରାଜସ୍ଥାନ ରୟାଲ୍ସ। ନରୱେ ରାଜଧାନୀ ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନରୱେ, ସ୍ୱିଡେନ୍, ଆଇସ୍ଲ୍ୟାଣ୍ଡ, ଫିନ୍ଲ୍ୟାଣ୍ଡ ଏବଂ ଡେନ୍ମାର୍କର ପ୍ରଧାନମନ୍ତ୍ରୀଗଣ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ଡେନ୍ମାର୍କର କୋପେନ୍ହେଗେନ୍ଠାରେ 2022 ଅନୁଷ୍ଠିତ ପୂର୍ବ ଶିଖର ସମ୍ମିଳନୀର ନିର୍ଯ୍ୟାସ ପରିପ୍ରେକ୍ଷୀରେ ଏହି ସମ୍ମିଳନୀରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରୀଭୂତ ରହିଛି। ପ୍ରଯୁକ୍ତିବିଦ୍ୟା, ନବସୃଜନ, ନିରନ୍ତରତା, ନବୀକରଣୀୟ ଶକ୍ତି ଏବଂ ଡିଜିଟାଇଜେସନ୍ କ୍ଷେତ୍ରଗୁଡ଼ିକ ଉପରେ ଏହି ବୈଠକରେ ମତ ବିନିମୟ ହୋଇଛି। ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ବଳବତ୍ତର ରହିଥିବାବେଳେ ଏଭଳି ସମ୍ମିଳନୀରେ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ନୋର୍ଡିକ୍ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ବର୍ତ୍ତମାନ ପ୍ରାୟ $19 ବିଲିୟନ୍ ପହଞ୍ଚିଛି। ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଇସ୍ଲ୍ୟାଣ୍ଡ, ଫିନ୍ଲ୍ୟାଣ୍ଡ ଏବଂ ଡେନ୍ମାର୍କ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପଞ୍ଚରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନରୱେରୁ ଇଟାଲୀ ଅଭିମୁଖେ ଯାତ୍ରା କରିବେ। ଦୁଇଦିନିଆ ଏହି ଇଟାଲୀ ଗସ୍ତ ଅବସରରେ ଶ୍ରୀ ମୋଦି କେତେକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୁନିଙ୍କ ବ୍ୟକ୍ତିଗତ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ଶ୍ରୀ ମୋଦି କେତେକ ଆଲୋଚନା ବୈଠକରେ ଅଂଶଗ୍ରହଣ କରିବେ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ 5 ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିବର୍ତ୍ତିତ ହେବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଜଗଦଲପୁରରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଶାହା ଆଜି କହିଛନ୍ତି 2031 ସୁଦ୍ଧା ବସ୍ତରବାସୀଙ୍କ ହାରାହାରି ଆୟ 6 ଗୁଣକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବସ୍ତରକୁ ନକ୍ସଲବାଦ ମୁକ୍ତ କରିବା ପରେ କେନ୍ଦ୍ର ଓ ଛତିଶଗଡ଼ ସରକାର ମିଳିତ ଭାବରେ ଆଗାମୀ 5 ବର୍ଷ ମଧ୍ୟରେ ଏହି ଅଞ୍ଚଳ ବିକାଶ ପାଇଁ ଏକ ବିସ୍ତୃତ ରୂପରେଖ ପ୍ରସ୍ତୁତ କରିଛନ୍ତି।
19 ମଇ 2026 କି ଏ ତିଥି ହେ କି ଯାହା ସେ ନକ୍ସଲ ପ୍ରଭାବିତ କ୍ଷେତ୍ର ମେ ସମ୍ପୂର୍ଣ୍ଣ ବିକାଶ କି ପରିକଳ୍ପନା କୁ ଲଞ୍ଚ କିଆ ଯା ରହା ହେ। ବସ୍ତର କେ ସାତ ଜିଲ୍ଲେ କୁ ନକ୍ସଲବାଦ ସେ ମୁକ୍ତ କରାନେ କେ ଲିଏ ଭାରତ ସରକାର କେ ଦ୍ୱାରା ୟହାଁ ପର କରିବ କରିବ 200 ସୁରକ୍ଷା କ୍ୟାମ୍ପ ବନାଏ।
ଜଗଦଲପୁରଠାରେ ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ 26ତମ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛତିଶଗଡ଼ ସମେତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ, ସ୍ୱରାଷ୍ଟ୍ର ସଚିବ, ସିବିଆଇ ନିର୍ଦ୍ଦେଶକ ଏବଂ ଏହି ରାଜ୍ୟଗୁଡ଼ିକର ପୁଲିସ୍ ଓ ପ୍ରଶାସନିକ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବୁଲା କୁକୁରଙ୍କ ସ୍ଥାନାନ୍ତର ଏବଂ ବନ୍ଧ୍ୟାକରଣ ସମ୍ପର୍କିତ ପୂର୍ବ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ଏହାକୁ ପ୍ରତ୍ୟାହାର ନେଇ ହୋଇଥିବା ଆବେଦନଗୁଡ଼ିକୁ ବିଚାରପତି ଜଷ୍ଟିସ୍ ବିକ୍ରମନାଥ, ଜଷ୍ଟିସ୍ ସନ୍ଦୀପ ମେହେଟା ଏବଂ ଜଷ୍ଟିସ୍ ଏନ୍ଭି ଆଞ୍ଜାରିଆଙ୍କ ପୀଠ ଖାରଜ କରିଦେଇଛନ୍ତି। ମଣିଷ ଜୀବନ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦୂରାରୋଗ୍ୟ, ବ୍ୟାଧିଗ୍ରସ୍ତ ଏବଂ ପାଗଳ କୁକୁରଙ୍କ କ୍ଷେତ୍ରରେ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ପ୍ରଥମଥର ପାଇଁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ବୃଦ୍ଧି ପାଉଥିବା ବୁଲା କୁକୁରଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟ ନେଇ କୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆବଶ୍ୟକ ସ୍ଥଳେ ପୌର ସଂସ୍ଥାଗୁଡ଼ିକ ସେହି ନିଜ ଅଞ୍ଚଳରେ ବୁଲା କୁକୁରଙ୍କ ପାଇଁ ଇଚ୍ଛା ମୃତ୍ୟୁର ଆଶ୍ରୟ ନେଇପାରିବେ ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି। ବାରମ୍ଭାର କୁକୁର କାମୁଡ଼ା କିମ୍ବା କୁକୁରଙ୍କର ଆକ୍ରମଣ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷା ବିପଦରେ ପଡ଼ିଥାଏ। ନୂଆଦିଲ୍ଲୀରେ ପିଲାମାନଙ୍କୁ ବୁଲା କୁକୁର କାମୁଡ଼ିବା ଏବଂ କୁକୁର କାମୁଡ଼ାଜନିତ ରୋଗ ଭୟକୁ ଦୃଷ୍ଟିରେ ରଖି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ସୁପ୍ରିମକୋର୍ଟ ନିଜ ଆଡୁ ଗତ ବର୍ଷ ଜୁଲାଇ 28 ତାରିଖରେ ବିଚାର ପାଇଁ ଗ୍ରହଣ କରିଥିଲେ। ଖଣ୍ଡପୀଠ କହିଛନ୍ତି କୁକୁର କାମୁଡ଼ା ଜନିତ ବିପଦରୁ ମୁକ୍ତ ଭାବରେ ସମାଜରେ ଚଳପ୍ରଚଳ କରିବା ତଥା ସମ୍ମାନର ସହିତ ସମାଜରେ ବଞ୍ଚିବାର ସମସ୍ତଙ୍କର ଅଧିକାର ରହିଛି। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ମାଟିର ସୁରକ୍ଷା ପାଇଁ ଦେଶବ୍ୟାପୀ ଆସନ୍ତା 1ରୁ 15 ତାରିଖ ପର୍ଯ୍ୟନ୍ତ କ୍ଷେତ ବଚାଅ ଅଭିଯାନ କାର୍ଯ୍ୟକାରୀ ହେବ। ଏଥିରେ ଚାଷୀମାନଙ୍କୁ ସନ୍ତୁଳିତ ସାର ବ୍ୟବହାର ପାଇଁ ସଚେତନ କରାଯିବ। ଏହାସହ କେବଳ ଧାନ ବା ଗହମ ଚାଷ ନ କରି ମାଟିର ମାନ ବଜାୟ ରଖିବାକୁ କୃଷି ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯିବ।
1 ଜୁନ୍ ସେ ତୟ କରେ ଖେତ ବଚାଓ ଅଭିଯାନ ସବୁ ଚିଜେ କରମ ଆଧୁନିକ ଟେକ୍ନୋଲୋଜି କି ଜାନକାରୀ ଭି ଦେ ସକତେ ହମ ଯୋଜନା କି ଢଙ୍ଗ ସେ ଜାନକାରୀ ଦେ ସକତେ 1 ଜୁନ୍ ସେ 15 ଜୁନ୍ ତକ ସୋଚା ଦଲହନ ତେଲହନ ମିଶନ କେ ବାରେ ମେ ଭି ବତା ସକତେ ତୋ କିସାନ କୋ ଜାଗରୁକ କରନେ କା କାମ ଉସମେ ହୋ ସକତା ହେ ଆଇଡି ତେଜି ସେ ଅବ ବନାନେ କା କାମ ଚଲ ରହା ହେ ଫାର୍ମର ଆଇଡି କା ମତଲବ ହେ କିସାନ କେ ସାରା ବିବରଣ ଏକ ହି ଜଗେ ଆ ଜାଏ ଉସକେ ପାସ ଜମିନ ଉସକେ ପାସ ପରିବାର ପରିବାର କେ ସଦସ୍ୟ ବାକି ସମ୍ପତ୍ତି ଏକ ଜଗେ ଫାର୍ମର ଆଇଡି 1 ମିନିଟ୍ ମେ 2 ମିନିଟ୍ ମେ ବ୍ୟାଙ୍କ ଲୋନ୍ ସାଂକ୍ସନ କର ସକତା ହେ।
ଶ୍ରୀ ଚୌହାନ କହିଛନ୍ତି ପ୍ରତ୍ୟେକ ଚାଷୀଙ୍କର ଏକ ସ୍ୱତନ୍ତ୍ର ଡିଜିଟାଲ ପରିଚୟପତ୍ର ପ୍ରସ୍ତୁତ କରାଯାଉଛି। ଏହା ମାଧ୍ୟମରେ ଚାଷୀଙ୍କ ଜମି ଫସଲ ସରକାରୀ ଯୋଜନା ଓ ଋଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏହା ପୂର୍ବରୁ କୃଷି ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଥିଲେ ପୂର୍ବ ଭାରତର ଉର୍ବର ଭୂମି ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଚାଷୀଙ୍କ ବିକାଶ ପାଇଁ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ। ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ରାଜ୍ୟରେ ବିଲୁପ୍ତ ହୋଇଯାଉଥିବା ସ୍ଥାନୀୟ କିସମର ଖାଦ୍ୟଶସ୍ୟଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ଲକସ୍ତରରେ ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ସମ୍ମିଳନୀରେ 5ଟି ରାଜ୍ୟର କୃଷିର ବିକାଶ ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛତାର ସହ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଏହି ପରୀକ୍ଷା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସ୍ୱଚ୍ଛତାର ସହ ସମ୍ପନ୍ନ କରାଯିବ। ଆଲୋଚନାରେ ସମସ୍ତ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଆରକ୍ଷୀ ଅଧୀକ୍ଷକ ଏହାକୁ ତଦାରଖ କରିବେ ଏବଂ ପରୀକ୍ଷା ପ୍ରସ୍ତୁତି ନେଇ ସମ୍ପୂର୍ଣ୍ଣ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ମହାରାଷ୍ଟ୍ର ଲାଟୁର ଜିଲ୍ଲାର ରେଣୁକାଇ କେମିଷ୍ଟ୍ରି କ୍ଲାସେସ୍ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରି କେତେକ ଦସ୍ତାବିଜ୍ ଜବତ କରିଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ସଂଖ୍ୟାଲଘୁମାନଙ୍କର ବିଭିନ୍ନ ସମସ୍ୟା ଏବଂ ଅଭିଯୋଗଗୁଡ଼ିକର ସମାଧାନ କରିବା ପାଇଁ ରାଜ୍ୟ ସଂଖ୍ୟାଲଘୁ ଆୟୋଗଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ରାଜ୍ୟ ସଂଖ୍ୟାଲଘୁ କମିଶନଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ରିଜିଜୁ କହିଛନ୍ତି ନରେନ୍ଦ୍ର ମୋଦିଙ୍କ ସରକାର ଦେଶର ସମସ୍ତ ନାଗରିକଙ୍କର ଉନ୍ନତି ଏବଂ କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ ପିଏମ୍ଜେଭିକେ ଏବଂ ପ୍ରଧାନମନ୍ତ୍ରୀ ବିରାସତ କା ସମ୍ବର୍ଦ୍ଧନ ପିଏମ୍ ବିକାଶ ପରି ବିଭିନ୍ନ ଯୋଜନା ମନ୍ତ୍ରଣାଳୟ ପକ୍ଷରୁ ସଂଖ୍ୟାଲଘୁଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଛି। ସେ କହିଛନ୍ତି କେନ୍ଦ୍ର ସରକାର ରାଜ୍ୟ ସଂଖ୍ୟାଲଘୁ କମିଶନକୁ ଏ ସମ୍ପର୍କରେ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଜୟପୁରଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଫଗାନିସ୍ତାନ ବିରୁଦ୍ଧରେ ଭାରତ ଖେଳିବାକୁ ଥିବା ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍ ପାଇଁ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଦଳ ଘୋଷଣା କରିଛି। ଆଫଗାନିସ୍ତାନ ବିପକ୍ଷରେ ଜୁନ୍ 6 ତାରିଖରେ ମାଲନପୁରରେ ଟେଷ୍ଟ ମ୍ୟାଚ୍ ଏବଂ ଏହାପରେ ଧର୍ମଶାଳା ଲକ୍ଷ୍ନୌ ଏବଂ ଚେନ୍ନାଇରେ 3ଟି ଆନ୍ତର୍ଜାତିକ ଏକଦିବସୀୟ ମ୍ୟାଚ୍ ଖେଳାଯିବ। ଶୁଭମନ୍ ଗିଲ୍ଙ୍କୁ ଉଭୟ ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍ଗୁଡ଼ିକରେ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଟେଷ୍ଟ ଦଳରେ କେଏଲ୍ ରାହୁଲଙ୍କୁ ଏବଂ ଏକଦିବସୀୟ ମ୍ୟାଚ୍ଗୁଡ଼ିକ ପାଇଁ ଶ୍ରେୟସ୍ ଆୟରଙ୍କୁ ଉପ ଅଧିନାୟକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଯିବେ ଇଟାଲୀ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ 5 ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିଣତ ହେବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ। ଦେଶବ୍ୟାପୀ ଆସନ୍ତା 1ରୁ 15 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କ୍ଷେତ ବଚାଅ ଅଭିଯାନ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନେଇ ନୂଆଦିଲ୍ଲୀଠାରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।